ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ମୁକାବିଲା ଲାଗି 140 କୋଟି ଭାରତୀୟଙ୍କୁ ଏକ ହେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରର ସୁଜାତା ଭୂୟାଁ ଆଉ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କୁ ମନ୍ କି ବାତ୍ କଲେ ପ୍ରଶଂସା। ଧାରି ସମିଆ ଆଗନୁ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରବାର୍କେ ପରାମର୍ଶ ଦେଲେ ପୁଲିସ ମହାନିର୍ଦ୍ଦେଶକ। ଆଉ କାଲବୈଶାଖୀର ପ୍ରଭାବତି ଧୁକାଗଡ଼ି ସାଙ୍ଗେ ବର୍ଷା ଲାଗି ସୁଲଟା ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମର 132 ନମ୍ବର ସଂସ୍କରଣ ଥି ଦେଶବାସୀଙ୍କ ସହିତ ଭାବ ବିନିମୟ କରିଛନ୍। ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, 140 କୋଟି ଭାରତୀୟଙ୍କୁ ଏକ ହୋଇକରି ଏହି ସମସ୍ୟାର ମୁକାବିଲା କରବାର୍କେ ପଡ଼ବା। ମଧ୍ୟପ୍ରାଚ୍ୟନ ରହୁଥିବାର 1 କୋଟିନୁ ଅଧିକା ଭାରତୀୟଙ୍କୁ ଉପସାଗରୀୟ ଦେଶମାନଙ୍କ ତରଫୁ ସବୁ ପ୍ରକାର ସହଯୋଗ ଦିଆଯାଉଛି, ଯେନ୍ଟା ବାସ୍ତବିକ ପ୍ରଶଂସନୀୟ ଆୟ ବୋଲି ଶ୍ରୀ ମୋଦି କହିଛନ୍। ଗୁଜବଥି ବିଶ୍ୱାସ ନାଇଁ କରିକିରି ସତର୍କ ରହିବାର ସହିତ ସରକାରଙ୍କ ତଥ୍ୟ ଉପରେ ଭରସା କରବାର୍କେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍।
ଭାରତ ଇନ୍ ପରିସ୍ଥିତିଓ କା ଡଟକର ମୁକାବଲା କର ରହା ହେ। ମୈଁ ଆଜ ମନ୍ କି ବାତ୍ କେ ମାଧ୍ୟମ ସେ ସଭି ଦେଶବାସୀଓ ସେ ଫିର ୟହ ଆଗ୍ରହ କରୁଙ୍ଗା କି ହମେ ଏକଜୁଟ ହୋକର ଇସ ଚୁନୌତି ସେ ବାହାର ନିକଲନା ହେ। ୟହ ଦେଶ କେ 140 କରୋଡ଼ ଦେଶବାସୀଓ କେ ହିତ ସେ ଜୁଡ଼ା ବିଷୟ ହେ। ଇସମେ ସ୍ୱାର୍ଥ ଭରି ରାଜନୀତି କା କୋଇ ସ୍ଥାନ ନହିଁ ହେ। ମୈଁ ସଭି ଦେଶବାସୀଓ ସେ ଅପିଲ ଭି କରୁଙ୍ଗା କି ଓ ଜାଗରୁକ ରହେ, ଅଫୱାଓ କେ ବହକାୱେ ମେ ନା ଆଏ। ସରକାର କି ତରଫ ସେ ଜୋ ଆପକୋ ନିରନ୍ତର ଜାନକାରୀ ଦି ଜା ରହି ହେ ଉସି ପର ବିଶ୍ୱାସ କରକେ କୋଇ କଦମ ଉଠାଏ।
ପଶ୍ଚିମ ଏସିଆନ ଦେଖା ଦେଇଥିବାର ପରିସ୍ଥିତି ଲାଗି ଚିନ୍ତା କରିକିରି ପ୍ରଧାନମନ୍ତ୍ରୀ କହିଛନ୍, ପେଟ୍ରୋଲ ଆଉ ଡିଜେଲ କି ନେଇକରି ସାରା ପୃଥିବୀର ସଙ୍କଟ ଦେଖାଦେଇଛି। ମଧ୍ୟପ୍ରାଚ୍ୟ ଅଞ୍ଚଳ ଭାରତର ଶକ୍ତି ଆବଶ୍ୟକତାର ଗୋଟିଏ ମୁଖିଆ କେନ୍ଦ୍ର ହୋଇଥିବାରୁ ଇ ସମିଆ ଆହ୍ୱାନ ଭରା ହୋଇଛି। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ଆପ୍ ଜରିଏ ସର୍ବେକ୍ଷଣ ଉପରେ ଜୋର ଦେଇକରି କହିଛନ୍, ଦେଶର ପାଣ୍ଡୁଲିପି ବିଷେଥି ତଥ୍ୟ ଠୋଲ କରାଯାଉଛି। ଇଟା ଭାରତର ମହାନ ସଂସ୍କୃତି ଆଉ ଐତିହ୍ୟକେ ଦର୍ଶଉଛି। ପାଣ୍ଡୁଲିପି କି ତାର ବିଷେଥି କେନ୍ସି ତଥ୍ୟ ଥିଲେ ଜ୍ଞାନ ଭାରତମ୍ ଆପ୍ ଜରିଏ ପ୍ରକାଶ କରବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍। ଭାରତ ପୃଥିବୀର ସବୁନୁ ବଡ଼ ଯୁବଶକ୍ତିର ଦେଶ ଆଏ। ରାଷ୍ଟ୍ର ନିର୍ମାଣ ଥି ଜୁଆନ ପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କ୍ଷେତ୍ରଟି ମାଇ ଭାରତ ସଂଗଠନ ମୁଖିଆ ଭୂମିକା ଦେଇଛି। ଦେଶର ଜୁଆନ ପିଢ଼ିଙ୍କୁ ଭିନ୍ ଭିନ୍ ସକାରାତ୍ମକ କାମକାଜ ସାଙ୍ଗେ ଯୋଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଏହି ସଂଗଠନର ପ୍ରଶଂସା କରିଛନ୍। ସମ୍ବଲପୁର ମୁଦିପଡ଼ା ଏଲ୍ଆଇସି କଲୋନୀର ସୁଜାତା ଭୂୟାଁ ହୀରାକୁଦ ଜଲଭଣ୍ଡାରନ କେଜ୍ କଲଚର ମାଛ ଚାଷ କରିକିରି ଆତ୍ମନିର୍ଭର ହେବାର ସହିତ ଅଲଗା ମହିଳାମାନଙ୍କ ଲାଗି ଗୋଟିଏ ଉଦାହରଣ ସାଜିଛନ୍। ଗୃହିଣୀନୁ ଜଣେ ସଫଲ ଉଦ୍ୟୋଗୀ ଭାବେ ତାଙ୍କର ଏହି ଯାତ୍ରା ନାରୀ ସମାଜକେ ପ୍ରେରିତ କରବା ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିକିରି କହିଛନ୍।
ସମ୍ବଲପୁର କି ସୁଜାତା ଭୂୟାଁ ଜୀ ଏକ ଗୃହିଣୀ ଥି, ଲେକିନ ଓ କୁଛ ନୟା କରକେ ଅପନେ ପରିବାର କି ଔର ମଦଦ କରନା ଚାହତି ଥି। ଇସଲିଏ କୁଛ ବର୍ଷ ପହଲେ ଉନ୍ହୋନେ ହୀରାକୁଣ୍ଡ ରିଜର୍ଭୟର ମେ ଫିଶ ଫାର୍ମିଂ ଶୁରୁ କି। ଶୁରୁଆତି ଦିନ ଉନକେ ଲିଏ ଆସାନ ନହିଁ ଥେ। ମୌସମ ମେ ହୋନେ ୱାଲେ ବଦଲାଓ, ମଛଲିଓଁ କେ ଖାନେ କା ପ୍ରବନ୍ଧ ଔର ଘର କି ଜିମ୍ମେଦାରିଓଁ କେ ସାଥ ସନ୍ତୁଳନ ବନାନେ ମେ ଜୈସି କଇ ଚୁନୌତିଆ ଥି, ଲେକିନ ଉନକା ହୌସଲା ଅଡିଗ ଥା। କେବଲ 2-3 ବର୍ଷ କେ ଭିତର ଉନ୍ହୋନେ ଅପନେ ପ୍ରୟାସ କୋ ଏକ ଫଲତେ ଫୁଲତେ ବିଜନେସ ମେ ବଦଲ ଦିଆ।
କେଜ୍ କଲଚର ଜରିଏ ମାଛ ଚାଷ କରବାର ସହିତ ଶ୍ରୀମତୀ ଭୂୟାଁ 15 ଜଣଙ୍କୁ ରୋଜଗାର ଭିଲ୍ ଦେଇଛନ୍। 3ଟା ଜନ୍ତା ଥି ସେ 54 ଲକ୍ଷ ଟଙ୍କା ନିବେଶ କରବାର ସହିତ ବଛରକ ଗୋଟେ ଜନ୍ତାନୁ 25 ଟନ୍ ମାଛ ଉତ୍ପାଦନ କରୁଛନ୍। ତାଙ୍କର ମାଛ ସବୁ ରାୟପୁର, ବିଜୟୱାଡ଼ା ଆଉ କୋଲକାତା ସହିତ ଭିନ୍ ଭିନ୍ ରାଜ୍ୟକେ ରପ୍ତାନୀ ହେଉଛେ। ପ୍ରଧାନମନ୍ତ୍ରୀଙ୍କର ଉତ୍ସାହ ତାଙ୍କୁ ଆଗ୍କେ ଯିବାର୍କେ ପ୍ରେରଣା ଦେବା ବୋଲି ନିଜର ଖୁସି ଜାହିର କରିକିରି ଶ୍ରୀମତୀ ଭୂୟାଁ ତାଙ୍କର ପ୍ରତିକ୍ରିୟା ଥି କହିଛନ୍।
ମୁଇଁ ଭାବି ନାଇଥାଇ ଯେ ମୁଇଁ ଏତ୍କି ଆଗ୍କେ ଯିମି, ଆଉ ମୋତେ ପ୍ରଧାନମନ୍ତ୍ରୀ ଭାବି ନାଇଥାଇ ମୋ ନାଁ ନେବି ବୋଲି କରି। ମାଛ ଚାଷ ତ ଆମେ 2022 ଷ୍ଟାର୍ଟ କଲୁ, 22 ଆଉ ଆମେ ଦିନେ ବୁଲି ଯାଇଥିଲୁ ହଜବେଣ୍ଡ ୱାଇଫ ସେ ଡ୍ୟାମ ଆଡେ, ବୋଲେ ଦେଖିଲୁ ସେନ ମାଛ ଚାଷ ହଉଛି, ବୋଲେ ପଚାରିଲୁ ବୋଲେ ଏଇଟା କାଣା ହଉଛି ବୋଲିକରି, ସେମାନେ ବୋଲେ ମାଛ ଚାଷ ହଉଛି, ବୋଲେ ଫିସରୀ ଅଫିସ ବାଲେକରନୁ ଯାଇକରି ଟ୍ରେନିଂ ନେଇକରି ଆଉ ମତ୍ସ୍ୟ ବିଭାଗ ନୁ ବୋଲେ କଥାବାର୍ତ୍ତା ଲାଗିକରି ବୋଲେ ସବସିଡି ମିଳୁଛି ଏତ୍କିରୁ ଏତ୍କି ଏନ୍ତା ବୋଲେ, ବୋଲେ ପ୍ରଧାନମନ୍ତ୍ରୀ ସବସିଡି ଦଉଛନ୍ ବୋଲିକରି ଜାଣିଲୁ ଯେ ତେଲେ। ତାପରେ ଯାଇକରି ଆମେ ମାଛ ଚାଷ କଲୁ ଡ୍ୟାମ ଭିତରେ, ଘରର ସମସ୍ତେ ଇନଭଲ୍ଭ ଅଛନ୍ ଏଠି, ଆଉ ସମସ୍ତେ ମତେ ବହୁତ ହେଲ୍ପଫୁଲ ବହୁତ କରସନ୍, ଆଉ ସମସ୍ତେ ବହୁତ ଖୁସି ବି ଅଛନ୍।
ମହିଳା ନେତୃତ୍ୱାଧୀନ ବିକାଶ ଆଉ ସେମାନଙ୍କର ସଶକ୍ତିକରଣ କ୍ଷେତ୍ରଟି ବହୁତଟି ପଦକ୍ଷେପ ନେଇଥିବାର କେନ୍ଦ୍ରାପଡ଼ା ଜିଲ୍ଲାର ଓମ୍ ପ୍ରକାଶ ରଥଙ୍କର ସହିତ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରିକରି ଖୁସି ଜାହିର କରିଛନ୍। ଇ ମାସ ସାରା ଦେଶର କ୍ରିକେଟ୍ ପ୍ରେମୀମାନଙ୍କ ଲାଗି ଗୋଟିଏ ଉତ୍ସାହପୂର୍ଣ୍ଣ ସମୟ ଥିଲା। ଭାରତୀୟ ଦଳର T20 ବିଶ୍ୱକପ୍ଟି ଐତିହାସିକ ବିଜୟ ଲାଗି ସାରା ଦେଶ ଖୁସି ଲହରୀ ଖେଳି ଯାଇଥିଲା। ଦଳର ବଡ଼ ସଫଳତା ଲାଗି ଦେଶବାସୀ ଗର୍ବିତାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଇତାର ଛଡ଼ା ଭିନ୍ ଭିନ୍ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଥି ଦେଶର ଖେଳାଳିମାନେ ହାସଲ କରିଥିବା ସଫଳତା ବାବଦେ ପ୍ରଧାନମନ୍ତ୍ରୀ କହିଛନ୍। ଅନ୍ତର୍ଜାତୀୟ ଯୋଗ ଦିବସ କି ଆଉ 100 ଦିନରୁ ଭିଲ୍ କମ୍ ସମୟ ବାକି ରହିଛି। ଯୋଗ ଲାଗି ସାରା ପୃଥିବୀର ଆକର୍ଷଣ ବଢ଼ବାରକେ ଲାଗିଛି। ଶାରୀରିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାରକେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍। ଦେଶର ବହୁତଟି ଇଲାକାନ ଖରା ମାସ ମୂଲ ହୋଇଥିବାର ବେଳେ ପାଣିର ସଂରକ୍ଷଣ ଲାଗି ନିଜର ପ୍ରତିବଦ୍ଧତାକେ ଦେଖାବାର ସମୟ ଆସିଛେ। ଗଲା 11 ବର୍ଷ ଭିତରେ ଜଲ ସଞ୍ଚୟ ଅଭିଯାନ ଲୋକମାନଙ୍କର ଭିତରେ ବ୍ୟାପକ ସଚେତନତା ସୃଷ୍ଟି କରିଛେ। ଇ ଅଭିଯାନ ଅଧୀନତି ସାରା ଦେଶ ପାଖାପାଖି 50 ଲକ୍ଷ କୃତ୍ରିମ ଜଲ ଅମଳ ଢାଞ୍ଚା ତିଆରି କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନତି ସାରା ଦେଶ ଲାଖ ଲାଖ ଗଛ ଯୋଗାଯାଇଛି। ପ୍ରଧାନମନ୍ତ୍ରୀ ଇଟା ପ୍ରେରଣାଦାୟକ ଆୟ ବୋଲି କହିଛନ୍। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ପ୍ରଭାବ ଦେଶର ଚାରିକୁତି ଦେଖବାରକେ ମିଳିଛି। ଖାସ୍ କରି ଇଟାକେ ଉତ୍ତର ପୂର୍ବାଞ୍ଚଳ ଇଲାକାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତଥି ଯାଇକରି ଫୁଲବାଣୀ ରିଜର୍ଭ ପୁଲିସ୍ କାର୍ଯ୍ୟାଳୟନ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ରାଇଜେ ମାଓବାଦୀ ଗତିବିଧିର ସମୀକ୍ଷା କରିଛନ୍। ଶ୍ରୀ ଖୁରାନିଆ କହିଛନ୍, ବଛରକର ଭିତରେ ଓଡ଼ିଶା ପୁଲିସ୍ ଠାନେ 77 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍। 23 ଜଣ ମାଓବାଦୀ ଛତିଶଗଡ଼ନ ଆତ୍ମସମର୍ପଣ କରିଥିବା ବେଳେ 27 ଜଣ ମାଓବାଦୀଙ୍କୁ କମ୍ବିଂ ଅପରେସନ୍ ନିହତ କରାଯାଇଛି। ରାୟଗଡ଼ା କନ୍ଧମାଳ ଆଉ କଳାହାଣ୍ଡି ଜିଲ୍ଲାର କିଛିଟା ଜାଗାନ 8-9 ଜଣ ମାଓବାଦୀ ସକ୍ରିୟ ଅଛନ୍। ମାଓବାଦୀମାନଙ୍କୁ ଧାରିଜ ସମୟ ଆଗନୁ ଆତ୍ମସମର୍ପଣ କରିବାରକେ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍।
ଏବେ ଯୋଉ ଆମର ଆକଳନ ଅଛି ସେମାନଙ୍କର ସଂଖ୍ୟା ସିଙ୍ଗଲ ଡିଜିଟ୍ କୁ ପଡ଼ି ଆସୁଛି। କନ୍ଧମାଳ ରାୟଗଡ଼ା କାଲାହାଣ୍ଡିର ବର୍ଡର ଏରିଆରେ ସେମାନେ ବୁଲୁଛନ୍ତି। ଆମର ନିରନ୍ତର ପ୍ରୟାସ ଚାଲିଛି, ଅପରେସନ୍ ଚାଲିଛି ପ୍ରତିଦିନ ସେମାନଙ୍କୁ ଧରିବା ପାଇଁ। ଆଉ ସେମାନଙ୍କୁ ବାରମ୍ବାର ଅପିଲ କରାଯାଉଛି କି ରାଜ୍ୟ ସରକାର ଯୋଉ ନୂଆ ରିହାବିଲିଟେସନ୍ ଏବଂ ସରେଣ୍ଡର ପଲିସି ଘୋଷଣା କରିଛନ୍ତି, ଯାହାକୁ ସ୍ୱୀକାର କରିକି ଭାରି ସଂଖ୍ୟାରେ ସେମାନଙ୍କର ସହଯୋଗୀମାନେ ଅଲରେଡି ସରେଣ୍ଡର କରିସାରିଛନ୍ତି। ସେମାନେ ବି ସେ ଅପିଲକୁ ଗ୍ରହଣ କରନ୍ତୁ ଓର ହିଂସାର ପ୍ରତ୍ୟାଗ କରିକି ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ।
ଦେଶପ୍ରେମର ବଳିଷ୍ଠ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କର ବଳିଦାନ ଦିବସ ଟି ଆଜି ସାରା ରାଇଜେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ତାଙ୍କର 84ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଆଜି ବିଧାନସଭା ପରିସରନ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କର ପ୍ରତିମୂର୍ତ୍ତି ଥି ମାଲ୍ୟାର୍ପଣ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜନେଇକରି କହିଛନ୍, ଶହୀଦ ଲକ୍ଷ୍ମଣ ନାୟକଙ୍କର ତ୍ୟାଗ ବଳିଦାନ ଆଉ ଦେଶପ୍ରେମ ରାଜ୍ୟବାସୀଙ୍କର ମନ ଭିତରେ ଅମର ହୋଇକରି ରହିବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜନେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରୋତା କରିକରି କହିଛନ୍, ନିଷ୍ଠୁର ବ୍ରିଟିଶ ଶାସନ ବିରୋଧୀ ତାଙ୍କର ଅଦମ୍ୟ ସାହସ ସବୁଦିନ ଲାଗି ଶ୍ରୋତା ହୋଇକରି ରହିବା। ବଲାଙ୍ଗୀର ଜିଲ୍ଲା ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀ ଅଧୀନତି ଥିବା ପୁଇଁତଲା ବ୍ଲକର ଆଟଗାଁ କଲ୍ୟାଣ ମଣ୍ଡପନ ଏସ୍ଆଇଆର୍ ବାବଦେ ଗୋଟିଏ ପ୍ରଶିକ୍ଷଣ ଶିବିର ହୋଇଯାଇଛି। ଏଥି ଲୁଇସିଙ୍ଗା ବିଧାୟକ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇକରି ଦଳର ନୀତି ଆଦର୍ଶ ବିକଶିତ ଓଡ଼ିଶା ବିକଶିତ ଭାରତ ଆଉ ଖାସ୍ କରି ଏସ୍ଆଇଆର୍ ବାବଦେ ପ୍ରଶିକ୍ଷଣ ଦେଇଥିଲେ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ କଳାହାଣ୍ଡି ଜିଲ୍ଲା ୟୁନିଟ୍ ତରଫୁ ଧରମଗଡ଼ କଳାହାଣ୍ଡି ଉତ୍ସବ ପଡ଼ିଆନ ଦୁଇଦିନିଆ କ୍ୟାମ୍ପରି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି କଳାହାଣ୍ଡି ଜିଲ୍ଲାର 13ଟା ବ୍ଲକର 612 ଜଣ ଶିବିରାର୍ଥୀ ଯୋଗ ଦେଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କ୍ୟାମ୍ପରିକେ ଉଦ୍ଘାଟନ କରିଛନ୍। ବୌଦ୍ଧ ବ୍ଲକ ବାଉଁଶୁଣୀ ଇଲାକାନ ଗୋଟିଏ ଖାସ୍ ଅଭିଯାନ ଥି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ମୁଖ୍ୟମନ୍ତ୍ରୀଙ୍କର ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍। ଇତାର ସହିତ ଆଇବା April 2 ତାରିଖରୁ ମୂଲ ହେବାରକେ ଥିବାର ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଥି ଶିଶୁ ବାଟିକା ଆଉ ଏକ ଶ୍ରେଣୀ ଥି ନାଁ ଲେଖାବାରକେ ଥିବାର ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ସଚେତନ କରିଥିଲେ। ପାଣିପାଗ କାଲବୈଶାଖୀର ପ୍ରଭାବତି ରାଜ୍ୟର ଉତ୍ତର ସମୁଦ୍ର ଖଣି ଆଉ ଦକ୍ଷିଣ ଓଡ଼ିଶାର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଧୁକାଗଡ଼ି ସହିତ ବର୍ଷା ହେବା ବୋଲି ସୁଲହଟା ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା 2 ଦିନ ଭିତରେ ରାଜ୍ୟର ଜିଲ୍ଲାମାନଙ୍କେ ଦିନର ସବୁନୁ ଜହ ତାପମାତ୍ରା ଥି ଖାସ୍ ପରିବର୍ତ୍ତନର ସମ୍ଭାବନା ନାଇଁନ। ତାର ଉତ୍ତରୁ ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼୍ବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ମୁକାବିଲା ଲାଗି 140 କୋଟି ଭାରତୀୟଙ୍କୁ ଏକ ହେବା ଲାଗି ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ସମ୍ବଲପୁରର ସୁଜାତା ଭୂୟାଁ ଆଉ କେନ୍ଦ୍ରାପଡ଼ାର ଓମ୍ ପ୍ରକାଶ ରଥଙ୍କୁ ମନ୍ କି ବାତ୍ଥି କଲେ ପ୍ରଶଂସା। ଆଉ କାଲବୈଶାଖୀର ପ୍ରଭାବତି ଧୂକାଗଡ଼ି ସାଙ୍ଗେ ବର୍ଷା ଲାଗି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।